Vasudevaya Bhagavati Vasudevaya Om Namo Bhagavati Vasudevaya Srimad Bhagavatam Saptam Skanda
Chapter 14 Text 8
Javo Bhiyate Jatharam Tavo
ନାଗମୁନି କହୁଛନ୍ତି ଗୃହସ୍ଥ ଧର୍ମ କଥା କହିବାରେ ଯାଇକି ଏ ଶରୀରକୁ ସୁରକ୍ଷମ ରଖିବା ନିମିତ୍ତ ଯେତିକି ଧନ ଦରକାର ତାପରେ ଯେତିକି ଅଧିକାର ସାବ୍ୟସ୍ତ କରିବା ଦରକାର ସେତିକି କରିବା ହିଁ ଦରକାର କିନ୍ତୁ ତାଠାରୁ ଅଧିକ ଯେଉଁମାନେ ପାଇବାକୁ ଇଚ୍ଛା କରନ୍ତି ସେମାନେ ଚୋର ବୋଲି ଗଣ୍ୟ ହେବେ ଆଣ୍ଡ ସେମାନେ ନିଶ୍ଚିତ ଭାବରେ ଭୂତ ପ୍ରକୃତି ନିୟମ ଦ୍ୱାରା ଦଣ୍ଡିତ ହେବେ ହେଲା ଶ୍ଳୋକର ଅର୍ଥ ଭଗବତ କୃପାରୁ ବେଳେବେଳେ ଆମେମାନେ ଖୁବ୍ ଅଧିକ ପରିମାଣରେ କିଛି ଖାଦ୍ୟ ପାଇଯାଉ କିମ୍ବା ହଠାତ୍ କିଛି ଦାନ କେଉଁଠି ମିଳିଯାଏ କିମ୍ବା ଅପ୍ରତ୍ୟାଶିତ ଭାବରେ ବ୍ୟବସାୟରେ କିଛି ଲାଭ ହୋଇଯାଏ ଇନ୍ ଦିସ୍ ୱେ ୟୁ ମେ ଗେଟ୍ ମୋର୍ ମନି ଦ୍ୟାନ୍ ନିଡ଼େଡ଼୍ ଏହିପରି ଭାବରେ ଆମେ ଆମର ଆବଶ୍ୟକତା ଠାରୁ ଅଧିକ କିଛି ଅର୍ଥ ପାଇପାରିବା ସୋ ହାଉ ସୁଡ୍ ଦ୍ୟାଟ୍ ବି ସ୍ପେଣ୍ଟ ତାହେଲେ ଏସବୁ କିପରି ଖର୍ଚ୍ଚ କରାଯିବ ଦେର୍ ଇଜ୍ ନୋ ନିଡ଼୍ ଟୁ ଆକୁମୁଲେଟ୍ ମନି ଇନ୍ ବ୍ୟାଙ୍କ ମିୟର୍ଲି ଟୁ ଇନକ୍ରିଜ୍ ୱାନ୍ସ ବ୍ୟାଙ୍କ ବାଲାନ୍ସ ବାଜି ମହାରାଜ କହୁଛନ୍ତି କେବଳ ନିଜର ବ୍ୟାଙ୍କ ବାଲାନ୍ସ ବ୍ୟାଙ୍କରେ ସଞ୍ଚୟ ଜମା ବୃଦ୍ଧି କରିବା ନିମିତ୍ତ ଧନ ସଞ୍ଚୟ କରିବା ଉଚିତ ନୁହେଁ ସଚ୍ ଏ ମେଣ୍ଟାଲ ଇଜ୍ ଡେସ୍କ୍ରାଇବ୍ଡ ଇନ୍ ଭଗବତ ଗୀତା ସିକ୍ସଟିନ୍ ଚାପ୍ଟର ଆସୁରିକ ଡିମୋନିଆ ଷୋଡ଼ଶ ଅଧ୍ୟାୟ ଭଗବତ ଗୀତାରେ ଏହି ପ୍ରକାର ମନୋବୃତ୍ତିକୁ ଆସୁରୀ ମନୋବୃତ୍ତି ବୋଲି କୁହାଯାଇଛି ଇଦମ୍ ଅଧ୍ୟମୟା ଲବ୍ଧମ ଇମମ୍ ପ୍ରାପ୍ସ୍ୟ ସେ ମନୋରଥମ ଇଦମ୍ ଅସ୍ତି ଇଦମ୍ ଅପିମେ ଭବିଷ୍ୟତି ପୁନର୍ଧନମ୍ ଏ ଦୈବାଶ୍ର ସମ୍ପଦ ବିଭାଗ ଯୋଗରେ ଭଗବାନ କୃଷ୍ଣ କହିଛନ୍ତି ଦି ଡିମୋନିଆ ପର୍ସନ୍ ଥିଙ୍ଗ୍ ସୋ ମଚ୍ ୱେଲ୍ଥ ଡୁ ଆଇ ହାଭ୍ ଟୁଡେ ଆଣ୍ଡ ଆଇ ୱିଲ୍ ଗେନ୍ ମୋର୍ ଆକର୍ଡ଼ିଙ୍ଗ ଟୁ ମାଇ ସ୍କିମ୍ ଆସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ପରି ଭାବେ ଯେ ଆଜି ଏ ଧନ ପାଇଲି ପୁଣି ମୋର ଯେଉଁ ଯୋଜନା ଅଛି ସେ ଅନୁଯାୟୀ ଅଧିକ କିଛି ପାଇବି ସୋ ମଚ୍ ଇଜ୍ ମାଇଣ୍ଡ ନାଓ ଆଣ୍ଡ ଇଟ୍ ୱିଲ୍ ଇନକ୍ରିଜ୍ ଇନ୍ ଫ୍ୟୁଚର୍ ମୋର୍ ଆଣ୍ଡ ମୋର୍ ଏ ବର୍ତ୍ତମାନ ମୋର ଅଧିକାର ଅଛି ଏବଂ ଭବିଷ୍ୟତରେ ଅଧିକରୁ ଅଧିକ ବୃଦ୍ଧି ହେବ ଦି ଅସୁର ଇଜ୍ କନ୍ସର୍ଣ୍ଣ ୱିଥ୍ ହାଉ ମଚ୍ ୱେଲ୍ଥ ହି ହାଜ୍ ଇନ୍ ବ୍ୟାଙ୍କ ଟୁଡେ and how it will increase tomorrow. But unrestricted accumulation of wealth is not permitted either by Shastra or in the modern age by government. ଏ ହେଉଛି ଅସୁର ମନ ପ୍ରତି ସେ ସବୁବେଳେ ଏ କଥା ଚିନ୍ତା କରେ ଯେ ବ୍ୟାଙ୍କରେ କେତେ ଧନ ଅଛି ଆଜି ଆଉ କାଲିକି କେତେ ବୃଦ୍ଧି ହେବ ଏ ପ୍ରକାର ଯେଉଁ ଅସଞ୍ଚିତ ଭାବରେ ଧନ ବୃଦ୍ଧି ତାହା ଶାସ୍ତ୍ର ଦ୍ୱାରା ଅନୁମୋଦିତ ନୁହେଁ କିମ୍ବା ଆଧୁନିକ ଯୁଗରେ ସରକାର ମଧ୍ୟ ଏପରି କରିବାକୁ ଦେଉନାହାନ୍ତି ଆକ୍ଚୁଆଲି ଇଫ୍ ୱାନ୍ ହାଜ୍ ମୋର୍ ଦେନ୍ ୱାନ୍ ରିକ୍ୱାୟାର୍ସ ଫର୍ ହିଜ୍ ନେସେସିଟିଜ୍ ଏକ୍ସଟ୍ରା ମନି ସୁଡ୍ ସ୍ପେଣ୍ଡ ଫର୍ କୃଷ୍ଣ ପ୍ରକୃତ ପକ୍ଷେ ଯାହା ଯାହା ଆବଶ୍ୟକତା ତାଠାରୁ ଯଦି ଅଧିକ ଧନ ତାଙ୍କରେ ଅଛି ତାହେଲେ ସେ ଅଧିକ ଧନ ଭଗବାନ କୃଷ୍ଣ ପାଇଁ ବ୍ୟୟ କରାଯିବା ଉଚିତ ଆକର୍ଡିଂ ଟୁ ଦି ବେଦିକ ସିଭିଲାଇଜେସନ୍ It should be all given to Krishna consciousness movement as uttered by Lord Himself in Bhagavad Gita 9th chapter. This is Vaidika Sabhyata. Therefore, this is the Adhika Dhana. Krishna Chetana Prasark Pai Vyokarajivavachit. Srimad Bhagavad Gita 9th chapter Bhagavan Krishna Thakvai Chanti. करोसी जद स्नासी जद जुहोसी जद आसी जद तस्य सिकुंते तत् कुरुष्व मदर्पणम्। ये नवम अध्याय सती श्लोक रे भगवान कृष्ण कहते कुंती पुत्र जहाँ तुम्हें करो जहाँ तुम्हें खाऊच जहाँ तुम मत अर्पण करुच जहाँ दान दौच व्रत तपस्या करुच ता सब मत अर्पित हो मोपाई कर। गृहस्थ शुड स्पेंड एक्स्ट्रा मनी ओनली फॉर द कृष्ण कॉन्शियसनेस मूवमेंट। तेणु गृहस्थगण तर अधिक पैसा कृष्ण चेतना आंदोलन खर्च करवा उचित। गृहस्थ शुड गिव कंट्रीब्यूशंस फॉर द कंस्ट्रक्शन ऑफ टेम्पल्स द सुप्रीम लॉर्ड एंड फॉर प्रीचिंग ऑफ श्रीमद् भगवद गीता और कृष्ण कॉन्शियसनेस ऑल ओवर द वर्ल्ड। तेणु गृहस्थ मान भगवान मंदिर तैयार दान कहवा उचित। समग्र पृथ्वी रे ये कृष्ण चेतना प्रचार निमित्त श्रीमद् भगवद गीता व श्रीमद् भागवत वाणी प्रचार प्रचार करने निमित्त दान करवा उचित। शुणन भागवत अभीक्षण अवतार कथामृतम इन द शास्त्रस द पुराणस एंड अदर वैदिक लिटरेचर्स देर आर सो मेनी नरेशंस डिस्क्राइब द ट्रांसेंडेंटल एक्टिविटीज ऑफ द सुप्रीम पर्सनालिटी ऑफ गॉड हेड एंड एवरीवन शुड हियर देम अगेन एंड अगेन। शास्त्र मानक पुराण वैदिक साहित्य मानक भगवान दिव्य लीला कहानी अनेक वर्णना अच्छी एवं व्यक्ति जहाँ बारंबार पाठ करवा श्रवण के करा उचित। तेणु महाजन मान जो प्रामाणिक महाजन साधु महाजन से मैंने आम मान कल्याण आत्मकल्याण अर्थे कथा कहते तेणु से कथा आमको मान ना पड़ो जे न मान से निश्चित भाव अपराध हो साधुशास्त्र गुरुवाक्य लंघन करें तो से निश्चित अपराध जो दंडित तो हे से नाथ मुनि कहते जे जार जी दरकार आवश्यकता मिनिमम रिक्वायरमेंट ये सरटा को सेवाक्षम रखापी जी दरकार ताधिक धन संग्रह करना एक कथा कहते जदि कहीं अधिक धन संग्रह करती अधिक चोर है तेणु बहुत प्रकृति नियम अनुजाई से निश्चित भाव दंडित हे ये हूँ कथा तई सब कथ कहीं भगवान होती हनुमंता हनुमंता उपद्रष्टा भर्ता भोक्ता महेश्वर से सांसनिंग अथॉरिटी से अनुमति प्रदानकारी व्यक्ति परम सुप्रीम से जदि सांसन न करे कहारी कौन सी कामना पूरण हो पारना अनुमति प्रदान न करे कहारी कौन प्रकार कामना पूर्ण हो पारना किसी पाई ना ये कथ जहाँ कि मिलूँ जहाँ जो कामना पूर्ण हो भगवान कृपा करी पूरण कराऊ भगवान को विश्वम्भर बोले कहा जाए कृष्ण विश्वम्भर समग्र विश्वर परिपालन परिपोषण कर आवश्यकता से दौंसे आउ किए दबनी सब तर दान एक भल कम बुझा ही उचित कारण से होंगे परम पिता सर्वजोनी सुगंते अमृत समवंती जा तासाम ब्रह्म महजोनी अहम बीज पिता श्रीमद गीतार कथा कहान कृष्ण से परम पिता सृष्टि उत्स सबकि जीवजोनी जिते प्रकाश जा देखु से सब ही कृष्ण आसुच्छे कृष्ण से सब उत्स से परम पिता समस्त संतान आम पिता स्वाभाविक सौदयता अच्छी सतान अच्छी मंगलाकांक्षा अच्छी मंगल कामना करती से अमंगल कामना किसी ना तेणु परम पिता हिसाब से मंगल कामना अच्छी आम आत्मकल्याण हम तार व्यवस्था से करकार किंतु जी दरकार से नवा उचित आवश्यकता ठार अधिक नवा उचित नुह जहाँ तुम्हें आवश्यकता अधिक नब ता से भगवान दान भगवान जिन आगवान दान को भगवान जिनस को नहीं कि तुम्हें मोर कह आमी आमार मु मोर कह उपभोग कर तुम निश्चित भाव चोर स्ते श्रीमद भगवत गीतार भगवान कृष्ण कर स्ते न से चोर कारण भगवान संपत्ति को मोर भी कह एवं आवश्यकता ठारू अधिक नौकुमुलेट कर इंद्र सुख में विनियोग कर भगवान संपत्ति भगवान सेवार्थे विनियुक्त होवा उचित। ଅନ୍ୟ ଅର୍ଥରେ ବିନିଯୁକ୍ତ ହେଲେ ତା ଅପରାଧ ହିଁ ହବ, ଆର୍ ସେଥିପାଇଁ ତୁମକୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବ। ଭଗବାନଙ୍କ ସମ୍ପତ୍ତିକୁ ମୋର କହିଛ, ତୁମର ନିଜ ଇନ୍ଦ୍ର ସୁଗରେ ବିନିଯୋଗ କରିଛ, ଏଥିପାଇଁ ନିଶ୍ଚିତ ଦଣ୍ଡିତ ହବ ତୁମେ ଚୋର। ଇଏ ସତ କଥା, ଏ ଗଡ୍ସ ଲ, ଏ ଭଗବାନଙ୍କ ନିୟମ। ଏଇଟା ଏତେ ଭୂତ ପ୍ରକୃତି ଜରିଆରେ ଏ ଦଣ୍ଡ ମିଳୁଛି ଆଉ ମିଳିବ ନିଶ୍ଚିତ ଭାବରେ। ସେଥିପାଇଁ ମହାଜନ ସୂତ୍ରେ କଥା ନାତମାନେ କହୁଛନ୍ତି, ଶିଖାଇ ଦେଉଛନ୍ତି, ତୁମର ଯେତିକି ଆବଶ୍ୟକତା ତାଠାରୁ ଅଧିକ ନିଅ ନା, ସଂଗ୍ରହ କର ନା। ଯଦି ଅଧିକ ବାଇ ଚାନ୍ସ ଦୈବକ୍ରମେ ମିଳିଲା ତୁମକୁ, ତାହେଲେ ତାଇ ଭଗବାନଙ୍କ ସେବାରେ ବ୍ୟତ ହେବ। ବ୍ୟାଙ୍କରେ ଗଚ୍ଛିତ କରି ବ୍ୟାଙ୍କ ବାଲାନ୍ସ ବଢ଼େଇବା ଏବଂ ନିଜର ଇନ୍ଦ୍ର ସୁଖ ସମ୍ଭୋଗ କିପରି ଅଧିକରୁ ଅଧିକ ମିଳିବ ତା ପାଇଁ ଯୋଜନା କରିବା, ତାହା ହେଉଛି ଅପରାଧ ମୂଳ। ସେଥିପାଇଁ ତୁମକୁ ନିଶ୍ଚିତ ଦଣ୍ଡ। ସେଥିପାଇଁ ଆମର ଭୁରି ଭୁରି ପ୍ରମାଣ ଏସବୁ କଥା ଦିଆଯାଉଛି, କଥା କୁହାଯାଉଛି, ଆଉ ସ୍ୱତଃ ସିଦ୍ଧ କଥା। ଯେଉଁମାନେ ଅଧିକରୁ ଅଧିକ ଏଇଟି ଲୋଭ କରୁଛନ୍ତି, ଲୋଭ ଏକ ଶତ୍ରୁ ବୋଲି କୁହାଯାଇଛି। କାମ କ୍ରୋଧ ଲୋଭ ଏତତ୍ର ନର୍କ ଦ୍ୱାର, ଏ ଭଗବତ ଗୀତାରେ କୁହାଯାଇଛି, କାମ କ୍ରୋଧ ଲୋଭ ତିନିଟା ନର୍କର ଦ୍ୱାର ସ୍ୱରୂପ, ତିନିଟା ଶତ୍ରୁ ତୁମର, ଏହାକୁ ତ୍ୟାଗ କର। ଭୌତିକ ପ୍ରାପ୍ତି ଅଧିକରୁ ଅଧିକ ପ୍ରାପ୍ତି ପାଇଁ ଲୋଭ କର ନା, ଲୋଭ କଲେ ତାଇ ହେବ ତୁମର ଶତ୍ରୁ ରୂପରେ ପରିଣତ ହେବ, ପାପ ହେବ। ସେଥିପାଇଁ ନର୍କକୁ ଦ୍ୱାର ଖୋଲିବ ତୁମର, ନର୍କ ଗାମୀ ହେବ। କିନ୍ତୁ ଲୋଭ ଭଗବାନଙ୍କର ସେବାର୍ଥେ ବିନିଯୋଗ କରାଯାଇପାରେ, ସବୁକିଛି ଭଗବାନଙ୍କ ସେବାର୍ଥେ ବିନିଯୋଗ କରାଯାଇପାରେ। ସେଥିପାଇଁ ଲୋଭର ପ୍ରକୃତ ବିନିଯୋଗ ଉପଯୋଗ ହେଉଛି ସାଧୁ ସଙ୍ଗେ କୃଷ୍ଣ ନାମ। ଅଧିକରୁ ଅଧିକ କିପରି ସାଧୁସଙ୍ଗ କରିବା, କୃଷ୍ଣ କଥା କିପରି ଅଧିକରୁ ଅଧିକ ଶୁଣିବା, ଏଥିରେ ଲୋଭଟା ବଢ଼ା ତୁମେ, ତାହେଲେ ଲୋଭର ପ୍ରକୃତ ବ୍ୟବହାର ହେଲା। ସେ ଅଧିକ ଧନ ଅଛି ଆମର, ଦୈବକ୍ରମେ ମିଳିଛି, ତାକୁ କିପରି ଆମେ ଭଗବାନଙ୍କ ସେବାରେ ବିନିଯୋଗ କରିବା, ସେ କଥା ଚିନ୍ତା କର। ଆଉ ତାକୁ ତୁମର ନିଜର ଇନ୍ଦ୍ର ସୁଖ ସମ୍ଭୋଗ ପାଇଁ ବିନିଯୋଗ କରିବା ପାଇଁ ବ୍ୟାଙ୍କ ବାଲାନ୍ସ ବଢ଼େଇ ଯୋଜନା କର ନା। ଦୈବ ହଦାର୍ଥ ରଚନା ରୋଷେଇ ଅଭିଧେଇବା, ଯୁଷ୍ମତ ପ୍ରସଙ୍ଗ ବିମୁଖା ୟଶଂସରନ୍ତି। କିନ୍ତୁ ଦୈବ ପ୍ରୋଭିଡେନ୍ସ ଇଂରେଜରେ କୁହାଯାଏ, ଭଗବାନ ଯିଏକି ସୁପ୍ରିମ୍ ସାଙ୍କ୍ସନିଂ ଅଥରିଟି, ସେ ଅନୁମତି ସାଙ୍କ୍ସନ୍ ନକଲେ କାହାରି କୌଣସି ଯୋଜନା ସଫଳ ହେବ ନା, ସେ ଭାଙ୍ଗି ଦେଉଛନ୍ତି। ଭୌତିକବାଦୀର ଯେତେ ଇନ୍ଦ୍ରପ୍ରୀତିମୂଳକ ଯୋଜନା, ଭୌତିକ ସୁଖ ସମ୍ଭୋଗ ନିମିତ୍ତ ଯୋଜନା, ତାହା ସବୁ ନଷ୍ଟ ହୋଇଯାଉଛି। ଦୈବ ବା ଭଗବାନ ତାକୁ ସାଙ୍କ୍ସନ୍ କରୁନାହାନ୍ତି, ଦୈବ ହେଉ ତା ଅର୍ଥ ରଚନା ସେ ଭାଙ୍ଗି ଯାଉଛି। ତେଣୁ କୌଣସି ପ୍ରକାରେ ଯଦି କୌଣସି ମେଟେରିଆଲିଷ୍ଟିକ ପର୍ସନ୍, ଭୌତିକବାଦୀ ବ୍ୟକ୍ତି କିଛି ଅଧିକ ଧନ ସଂଗ୍ରହ କରି ଭୌତିକ ଦୃଷ୍ଟିକୋଣରୁ ବା ଭୌତିକ କ୍ଷେତ୍ରରେ କିଛି ଟିକେ ଉନ୍ନତ ସ୍ଥିତି ଲାଭ କରୁଛି, ସେ ସେଠି ସବୁଦିନ ରହିପାରିବ ନା, ତା ଦୈବ ଯେତେବେଳେ ଭାଙ୍ଗିଦେବ ପୁଣି ତାର ପତନ ହେଇଯାଉଛି। ରୋଷେଇ ଉପ ଦେଇ ବାଜସ୍ମୃତ ଋଷି ହଉ ମୁନି ହଉ ଦେବତା ହଉ ଯେତେ ଉଚ୍ଚ ଲଗ୍ନ ଯଦି କୃଷ୍ଣ ପ୍ରସଙ୍ଗ ବିମୁଖ ହେଇଗଲେ ପତନ ହିଁ ହବ ଏବଂ ପୁଣି ଏଠି ଅଧୁପତିତ ହେବେ। ତେଣୁ କୃଷ୍ଣ ଚେତନଶୀଳ ହବ, କୃଷ୍ଣଙ୍କର ସେବାର୍ଥେ ସବୁକିଛି ବିନିଯୋଗ କରିବା, କାରଣ ସବୁ କୃଷ୍ଣଙ୍କର ଦାନ। କୃଷ୍ଣ ଇଜ୍ ଦି ଓନ୍ଲି ପ୍ରୋପ୍ରାଇଟର, କୃଷ୍ଣ ଏକମାତ୍ର ମାଲିକ, ଈଶାବାସୀ ଇଦସାର ସବୁ ଈଶ୍ୱରଙ୍କର, ସବୁ ଭଗବାନଙ୍କର, ଆମର ବୋଲିତେ କିଛି ନା, ମୋର କହିବାର କିଛି ଜିନିଷ ଏଠି ନାହିଁ, ଏପରି କୌଣସି ଜିନିଷ ନାହିଁ ଯାଇ ତୁମେ କହିବ ମୋର ନାହିଁ, ତୁମ ସ୍ୱରଟା ତୁମ ନୁହେଁ କି ତୁମେ ତୁମର ନୁହଁ, ସବୁ କୃଷ୍ଣଙ୍କର, ମୁଁ କୃଷ୍ଣଙ୍କ ଦାସ, କୃଷ୍ଣ ମୋ ନିତ୍ୟ ପ୍ରଭୁ, ନିତ୍ୟ କୃଷ୍ଣ ଦାସ, ତାଙ୍କର ଭୃତ୍ୟ ମୁଁ, ତାଙ୍କର ସେବା କୁ ସେ ମୋର ନିତ୍ୟ ପ୍ରଭୁ, ତେଣୁ ମୁଁ ତାଙ୍କର କୃଷ୍ଣଙ୍କର, ମୋର ନୁହଁ, ଏ ହେଉଛି ଆମର କଥାଟା। କିନ୍ତୁ ଯେଉଁମାନେ ମୂର୍ଖ, ଯେଉଁମାନେ ଆସୁର ପ୍ରକୃତି ଏଇଠି କୁହାଯାଉଛି, ଏ କଥା ବୁଝନ୍ତି ନା ବା ବୁଝିପାରନ୍ତି ନା, ମୁଁ ମୋର ପ୍ରବଳ ଭାବରେ ଅଛି, ସେମାନେ ଅପରାଧ ହିଁ କରନ୍ତି, ସେମାନେ ଦୋଷ ହିଁ କରନ୍ତି, ସେଥିପାଇଁ ଭୂତ ପ୍ରକୃତି ଦ୍ୱାରା ଦଣ୍ଡିତ ହୁଅନ୍ତି। ଭଗବାନଙ୍କର ଇଏ ନିୟମ ନୁହେଁ, ସାଧୁ ଶାସ୍ତ୍ର ଏ ନିୟମ କହୁନାହାନ୍ତି, ମହାଜନ ଏ ନିୟମ କହୁନାହାନ୍ତି, ସରକାର ମଧ୍ୟ ଦେଉନାହାନ୍ତି। କିଏ ଯଦି ଅଧିକ କଳାଧନ ସଂଗ୍ରହ କରିଛନ୍ତି, ବ୍ୟାଙ୍କ ବାଲାନ୍ସ ବୃଦ୍ଧି କରୁଛନ୍ତି, ସରକାର ମଧ୍ୟ ତାକୁ ନେଇଯାଉଛନ୍ତି, ସେ ଦଣ୍ଡିତ ହେଉଛି। ଆଉ ସରକାର କ୍ଷେତ୍ରରେ ମଧ୍ୟ ଚୋର ବୋଲି ଗ୍ରହଣ କରାଯାଉଛି, ଏ ତାକୁ ମଧ୍ୟ ଦଣ୍ଡ ମିଳୁଛି, କୌଣସି ଆଡ଼ୁ ରକ୍ଷା ପାଉନି। ଯଦି କୌଣସି ଉପାୟ କରିକିରି ସେ ଏଠୁ ଖସି ଯାଇପାରିବ, କିନ୍ତୁ ଭଗବାନଙ୍କ ଦରବାରରୁ ଖସିବ ନା, ଭଗବାନଙ୍କ ଦରବାରରୁ ଖସିବ ନା, ସେ ନିଶ୍ଚିତ ଭାବରେ ଦଣ୍ଡିତ ହେବ। ଆଉ ଯିଏ ଅଧିକରୁ ଅଧିକ ଧନ ସଂଗ୍ରହ କରିଛନ୍ତି, ସେଇ ଚିନ୍ତା ହିଁ ଅଛି ତାଙ୍କର, ଦାୟିତ୍ୱ ପାଉଛି। ଇଦଂ ଅଦ୍ୟ ମୟା ଲବ୍ଧମ୍ ଇମଂ ପ୍ରାପ୍ସ୍ୟ ସେମାନର୍ଥମ୍ ଇଦଂ ଅସ୍ତିଦଂ ଅପି ଇମେ ଭବିଷ୍ୟତି ପୁନର୍ଧନ, ଏ କଥା କହୁଛି। ମୁଁ ଆଜି ଧନ ପାଇଲି, ଯୋଜନା କରୁଛି କାଲିକି ଅଧିକ ପାଇବି, ଆହୁରି ଭବିଷ୍ୟତରେ ଅଧିକରୁ ଅଧିକ ପାଇବି, ଏ ଅସୁର ଚିନ୍ତା ହିଁ କରୁଛି। ଆସୁରୀ ମନବୃତ୍ତି ଇଏ, ତେଣୁ ଅସୁରମାନେ ଶେଷରେ ବିନଷ୍ଟ ହୁଅନ୍ତି, ଭଗବାନଙ୍କ ଦ୍ୱାରା ଦଣ୍ଡ ହିଁ ପାଆନ୍ତି। ସେଥିପାଇଁ ଏମାନଙ୍କ ପ୍ରତି ପୋଷଣ କରିବା ଉଚିତ ନୁହେଁ। ଗୃହସ୍ଥ ହିଁ ଧନ ରୋଜଗାର କରିବ, ବ୍ରହ୍ମଚାରୀ ସନ୍ନ୍ୟାସୀ ବାନପ୍ରସ୍ତି ଏମାନେ ଧନ ରୋଜଗାର କରନ୍ତି ନା, ଏମାନେ ଭିକ୍ଷା କରନ୍ତି, ଗୃହସ୍ଥ ଦ୍ୱାରକୁ ଯାଇକରି ଭିକ୍ଷା ହିଁ କରନ୍ତି, ଆଗ୍ରହସ୍ଥ ଏମାନଙ୍କର ସେବା ହିଁ କରେ। ସେଥିପାଇଁ ଗୃହସ୍ଥ ପାଇଁ ଏ ଉପଦେଶ ଦିଆଯାଉଛି, ତୁମେ ଯେ ଧନ ରୋଜଗାର କରିବ, ତୁମାର ସଂସାର ବ୍ୟୟ କରିବି ବହନ ତାଇ ପାଇଛି, କୃଷ୍ଣର ସଂସାର କର ଛାଡ଼ିବ ନା ଆଚାର, କୃଷ୍ଣ ସଂସାର କର, ତୁମର ମୁଁ ମୋର କର ନା, ମାୟା ସଂସାର ମୋର ସଂସାର ବୋଲି କହ ନା, କୃଷ୍ଣ ସଂସାର ବିଷୟ ଏକମାତ୍ର କୃଷ୍ଣ, ବିଷୟ ସକଲ ସକଲ ମାଧବ, ଆସକ୍ତି ସହିତ ରହିତ ବିଷୟ ସକଲ ସକଲି ମାଧବ, କନକର ଦ୍ୱାର ସେବ ହଉ ମାଧବ, ଏ କଥା କୁହାଯାଇଛି। କନକ ବା ଧନ ସମ୍ପଦ ସ୍ୱର୍ଣ୍ଣ ଅର୍ଥ କିଛି ମିଳିଲା ତୁମକୁ, ଯାହାକୁ ଅନଏକ୍ସପେକ୍ଟେଡ଼ଲି ମିଳିଲା, ସଡ଼ନଲି ୟୁ ରିସିଭ୍ ସମ୍ କଣ୍ଟ୍ରିବ୍ୟୁସନ୍, ତୁମର ସ୍ୱୀକୃତି ହଉ ବା କୌଣସି ଉପାୟ ମିଳିଛି, ତାହାକୁ ଭଗବାନଙ୍କ ସେବାରେ ବିନିଯୋଗ କର, କାରଣ ତା ମାଧବଙ୍କର ବିଷୟ ଏକମାତ୍ର ମାଧବ। ଜମି ବାଡ଼ି ଧନ ବୃତ୍ତି ଯାହାର କିଛି ଅଛି ତାକୁ ବିଷୟ ଲୋକ କୁହାଯାଏ, ସେ କହୁଛି ମୋର ନା, ବିଷୟ ସକଲ ସକଲି ମାଧବ, ମାଧବ ଇଏ ବିଷୟ, କାରଣ ତାଙ୍କର ହିଁ ସବୁ ବିଷୟ ଐକି। ତୁମେ ଯଦି ନିଜକୁ ବିଷୟ କହିବ ମୋର ବିଷୟ ମୋର ଧନୁ ସମ୍ପତ୍ତି, ତାହେଲେ ଅପରାଧୀ ହେଲ, ଚୋର ହେଲ, ସେଥିପାଇଁ ବହୁ ପ୍ରକାର ଦଣ୍ଡ ହେଇ ତୁମେ ମିଳୁଛ। ଭଗବାନଙ୍କ ଦରବାର ତ ଦଣ୍ଡ ମିଳୁଛି, ଭୂତ ପ୍ରକୃତି ନିୟମ ଅନୁଯାୟୀ ଦଣ୍ଡିତ ହେଉଛ, ସରକାର ମଧ୍ୟ ଦଣ୍ଡ ହିଁ ଦେଉଛି ତୁମେ, କୌସ୍ମିନ୍ କାଳେ କୌଣସି ଦିଗରୁ ଏହା ଅନୁମୋଦିତ ହେଉନାହିଁ। ଆଉ ଯଦି କିଛି ପାଇଛ ତାଇ ଭଗବାନଙ୍କୁ ଦେଇଦିଅ, ଭଗବାନ ତାଙ୍କ ସେବା ଲାଗିଲା ତୁମେ ଚୋର ହବ ନା, ଏଥିପାଇଁ ଦଣ୍ଡ ତୁମକୁ କଦାପି ମିଳିବ ନା। ସେଥିପାଇଁ ଆମର ଏ କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମର ପରମାରାଧ୍ୟ ଗୁରୁଦେବ କହୁଛନ୍ତି, ଏ ଅପରଚୁନିଟି ଦେଉଛି ତୁମକୁ, ତୁମକୁ ଚୋର ହବା ପାଇଁ ଦେବ ନା, ତେଣୁ ଆମେ ତୁମ ଦ୍ୱାରରେ ପହଞ୍ଚୁଛୁ, ଦିଅ ମନ୍ଦିର ତିଆରି ହେଉଛି, ଦାନ କର, ଲାଇଫ୍ ମେମ୍ବର ହେବ କଣ୍ଟ୍ରିବ୍ୟୁସନ୍ ଦିଅ, ଦାନ କର, ଦଦାସି କୁହାଯାଉଛି, ଯତ୍ କରୋସି ଯତ୍ ଅସ୍ନାସି ଯତ୍ ଯୁବୋସି ଦଦାସି ଯତ୍ ଅବଶ୍ୟ ସେ କହନ୍ତେ ତତ୍ ଗୁରୁସ୍ୱମ ଦର୍ପଣ ଇଏ ଉପଦେଶ ଭଗବାନଙ୍କୁ ମୋତେ ଦିଅ, ଦାନ କରିବ ମୋତେ ଦାନ କର, ତ୍ରିପାଦ ଭୂମି ଦାନ ମାଗିବା ପାଇଁ ବାମନ ରୂପରେ ବାମନ ଅବତାର ହେଇକିରି ବଳି ଦ୍ୱାରକୁ ଯାଇଥିଲେ ଭଗବାନ, ସବୁ ଭଗବାନଙ୍କର, କିନ୍ତୁ ସେ ଦାନ ମାଗିବାକୁ ଯାଉଛନ୍ତି, କାରଣ ଯଦି ତୁମକୁ ମିଳିଛି ତୁମେ ମୋତେ ଦିଅ, ତା ମୋର ହିଁ ଦେବ ମୋତେ ଦିଅ, ତାହେଲେ ତୁମେ ଅପରାଧୀ ହେବ ନା, ତା ନହେଲେ ଅପରାଧୀ ହେଇଯିବ, ଦଣ୍ଡ ହେଇପାରିବ। ସେ ବଳି ଭକ୍ତ ହେଇଛି ମହାଜନ, ଦ୍ୱାଦଶ ମହାଜନ ଭିତରେ ବଳି ଅଛନ୍ତି ମଧ୍ୟ, କାରଣ ସେ ଆତ୍ମନିବେଦନ କରିକିରି ତ୍ରିପାଦ ଭୂମି ଦାନ କରିଦେବା ସବୁକିଛି ତାଙ୍କର ଦେଇଦେଲେ, ନିଜକୁ ହିଁ ଦେଇଦେଲେ ସେ, ତେଣୁ ମହାଜନ ହେଇଗଲେ ସେ। ଏଇ ବଳି ବାହାମନ ଉପାଖ୍ୟାନରେ ଆମ ଆଗରେ କଥା ହେଇଅଛି। ସେଥିପାଇଁ ଗୃହସ୍ଥ କ'ଣ କରିବ ନା, ତାର ଯାହା ଅଧିକ ଧନ ତା ଭଗବାନଙ୍କ ସେବାର୍ଥେ ଦାନ କରିବ, ଯାହା ଏଠି କୁହାହେଉଛି ଗୀତାବାଣୀ ପ୍ରସାର, କୃଷ୍ଣ କନସିୟସନେସ୍, କୃଷ୍ଣ ଚେତନା ପ୍ରସାର ସମଗ୍ର ପୃଥିବୀରେ କରିବା ନିମିତ୍ତ ଯେଉଁମାନେ କରୁଛନ୍ତି ସେମାନଙ୍କୁ ଦାନ କର, ତାହେଲେ ତା ଉପଯୁକ୍ତ ବ୍ୟବହାର ହେଲା, ତୁମେ ଆଉ ସେଥିପାଇଁ ଦଣ୍ଡିତ ହେବ ନା। ସରକାର ବି ଦେଖିବେ ନା ଆଙ୍କର ବ୍ୟାଙ୍କ ବାଲାନ୍ସ କିଛି ନାହିଁ, କଳାଧନ ନାହିଁ, ଆଙ୍କର ନାହିଁ, ଏସବୁ କିଛି ନାହିଁ, ସେ ସରକାରଙ୍କ ଦରବାରରେ ଦଣ୍ଡିତ ହେବ ନା, ଭଗବାନ ଦରବାରରେ ମଧ୍ୟ ଦଣ୍ଡିତ ହେବ ନା, ଠିକ୍ ହେଇଯିବ। ସେଥିପାଇଁ ଅପରଚୁନିଟି ଆମର ଦିଆଯାଉଛି, ଆମେ ଯାଉଛେ ତୁମକୁ ଧନ ଅଛି ଦିଅ ବି, ଯିଏ ଦେଉଛନ୍ତି ସେ ରୂପାଇ ପାଉଛନ୍ତି, ତେଣୁ ତାଙ୍କର ବ୍ୟାଙ୍କ ବାଲାନ୍ସ ଆଉ ଦେଖେଇ ହେବ ନା, ସରକାର ମଧ୍ୟ ଅଛି, ଇନକମ୍ ଟ୍ୟାକ୍ସ ନେବ, ଅଙ୍କ ଟ୍ୟାକ୍ସ ନେବ, କେତେ ଟ୍ୟାକ୍ସ ମିଳିଦେଲାଣି, ତେଣୁ ଆମେ କହୁଛୁ ଆମକୁ ଦାନ କଲେ ସରକାର ଛାଡ଼ କରିଛି ତୁମର ଇନକମ୍ ଟ୍ୟାକ୍ସ ଇତ୍ୟାଦି ରିହାତି ମିଳିଯିବ ତୁମକୁ, ଏ ସୁଯୋଗ ମଧ୍ୟ ଦିଆଯାଉଛି। ଆଉ ତୁମକୁ କିଛି ସୁଯୋଗ ଆମେ ବି ଦେବା, ଲାଇଫ୍ ମେମ୍ବର ହୁଅ ତାହେଲେ ଆମ ସେଣ୍ଟର ରହିବ, ପୃଥିବୀର ଚାରିଆଡ଼େ ଯିବ, ଯେଉଁଠି ଇଚ୍ଛା ସେଠି ରହିପାରିବ। ଆଉ ସେଥିପାଇଁ ରହିବା ଖାଇବା ପାଇଁ ଖର୍ଚ୍ଚ ହେଇ ପଡ଼ିବ ନା, ତିନି ଦିନ ରହିପାରିବ। ଏ କଥା କେତେ ସୁଯୋଗ ଆଲିଓରମେଣ୍ଟ ମଧ୍ୟ ଆମେ ଦେଉଛେ, ବୈଷ୍ଣବ ସୁଯୋଗ ଦେଉଛି। ମେଟ୍ରୋଲିଷ୍ଟିକ ପର୍ସନ ଭୌତିକବାଦୀ ଲୋକ ତାର ଉପଭୋଗ ହିଁ ଦରକାର ଅଛି। ସେ ସବୁବେଳେ ପଇସା ଟିକେ ଦେବା ପୂର୍ବରୁ ଆଗ ହିସାବ କିତାବ କରିବ, ମୁଁ ଦେବି ପାଇବି କ'ଣ ତା ବଦଳରେ, ଏହା କରିକିରି ଦେବ। ସେ ଯଦି କିଛି ପାଇବାର ନାହିଁ ଦେବ ନାହିଁ ବାପା, ହଁ ହଁ ମିଳିବ ମିଳିବ, ଆମେ ମେମ୍ବର ହେବା ଏଇ ସୁବିଧାଟା ମିଳିବ, ଏମିତି କରିବ, ଏମିତି ରହିବା, ଏମିତି ଖାଇବା, ଏମିତି ପିଇବା, ଏଇ ଯିବା ଆଜି ଭାଇ କେତେ କଥା ବହି ପାଇବା, ଇଏ କରିବା, ସେ କରିବା, ଏହା ଏତେ କଥା ଅଛି, ଏବେ ଦବାଇ ଦବାଇ ଦବାଇ। ଏ ଆଲିଓରମେଣ୍ଟ ଆମେ ମଧ୍ୟ ଦେଖାଉଛେ, ଆମ ଗୁରୁ ମହାରାଜ ବ୍ୟବସ୍ଥା ଏଇ କରିଛନ୍ତି। ବୈଷ୍ଣବ କେଡ଼େ ସୁଯୋଗ ଦେଉଛି ତୁମକୁ, ତୁମେ ଚୋର ହୁଅ ନା, ତୁମେ ଦଣ୍ଡିତ ହୁଅ ନା, ତୁମେ ଅଧିକା ଧନ ପାଇଛ ଭଗବାନଙ୍କୁ ସେବା ପାଇଛ। ଆମେ ପ୍ରୋଜେକ୍ଟ କରୁଛୁ, ମନ୍ଦିର ତିଆରି କରୁଛୁ, ଇଏ କରୁଛୁ, ବୈଠ ପଡ଼ୁଛୁ, ଇଏ କରୁଛୁ, ପ୍ରଚାର କରୁଛୁ, ଦାନ କର ବାବା, ଏ ସୁଯୋଗ ପାଉଛି। ବୈଷ୍ଣବ ତୁମର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, କୃଷ୍ଣ ଯେମିତି କହିଲେ ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ପ୍ରିୟ ଭକ୍ତ ବୈଷ୍ଣବ ଗଣ ମଧ୍ୟ ପର୍ଯ୍ୟ ସେ ସୁଯୋଗ ଦେଉଛନ୍ତି। ସେ କଥା ଏଠି ଆମର ପରମାରାଧ୍ୟ ଗୁରୁଦେବ କହୁଛନ୍ତି, କିନ୍ତୁ ଯେଉଁମାନେ ଏ କଥା ନ କରୁଛନ୍ତି ସେମାନେ ନିଶ୍ଚୟ ଚୋର ହେଉଛନ୍ତି, ଆଉ ସେମାନେ ନିଶ୍ଚୟ ଭଗବାନଙ୍କ ଦରବାର ଦଣ୍ଡିତ ହେବେ। ଏଠି ମଧ୍ୟ ଭୂତ ପ୍ରକୃତି ଜରିଆରେ ଦଣ୍ଡିତ ହେବେ, ଯାହା ଏଠି କୁହାହେଉଛି ତାର ଭୌତିକ କାମନା ଅନନ୍ତ ଅନଲିମିଟେଡ଼ ମେଟେରିଆଲ ଡିଜାୟାର୍ସ, ତା କଦାପି ତ ସେ ପୂରଣ କରିପାରିବ ନା। ଗୋଟିଏ ପୂରଣ ହେଲା, ହଜାରଟା ଆସିକି ପହଞ୍ଚିଗଲାଣି, ଅନ୍ନେସରୀ ଆର୍ଟିଫିସିଆଲ ନେସେସିଟିଜ୍ ତୁମେ ବଢ଼େଇ ଚାଲିଛ, କ'ଣ ଦରକାର ଅଛି ଏସବୁ? ସେଥିପାଇଁ ଏଗୁଡ଼ା କର ନା, ତାହେଲେ ମୃତ୍ୟୁ ସମୟ ଭିତରୁ ମରିବ ସେଇ କଥା ହିଁ ଚିନ୍ତା ହିଁ କରିବ, ଆହା ମୋର ଏ ପ୍ରୋଜେକ୍ଟ ରହିଗଲା, ଇଏ କାମନା ପୂରଣ ହେଲା ନାହିଁ, ଇଏ ଯୋଜନା କରିଥିଲେ ହେଇପାରିଲା ନାହିଁ, ମରିବାକୁ ଯାଉଛି, ହେ ଡାକ୍ତର ମୋତେ ଟିକେ ବଞ୍ଚେଇ ଦିଅ। ଡାକ୍ତରକୁ ଓ ଡାକ୍ତରକୁ ବଞ୍ଚେଇବୁ କଥା, ମୃତ୍ୟୁ ହଁ ସର୍ବ ଅରହସ୍ତ ମୃତ୍ୟୁ ପରି ତ ଭଗବାନ ପହଞ୍ଚାଇଛନ୍ତି, ଶେଷ ହେଇଗଲାଣି ଯିବ ଏଇ ବାପା, ତେଣୁ ସେଇ ଅସନ୍ତୋଷ ନେଇକରି ମୃତ୍ୟୁବରଣ କରିବ, ପରବର୍ତ୍ତୀ ଜୋନି ତଦନ୍ତ ଯାଇ ମିଳିବ, ସେ ଅନସାଟିସ୍ଫାଏଡ୍ ଡିଜାୟାର୍ସ ତୁମର ଫୁଲଫିଲ୍ କରିବା ପାଇଁ ପରବର୍ତ୍ତୀ ଜୋନି ମିଳିବ। ତେଣୁ ଭୂତ ପ୍ରକୃତିର ନିୟମ ଅନୁଯାୟୀ ଏହିପରି ଗୋଟିଏ ପରେ ଗୋଟିଏ ତୁମେ ଏଇ ଜଳ ସରି ପାଉଥିବ, ଏଇଠି ଦୁଃଖାଳୟରେ ଜନ୍ମ ହେଇକରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଭୋଗୁଥିବ, ଆଧ୍ୟାତ୍ମିକ ଆଜି ଦୈବିକ ଆଜି ଭୌତିକ ତ୍ରିତା ଉପରେ ଦନ୍ତୀଭୂତ ହେଇ ଚାଲିଥିବ, ଯନ୍ତ୍ରଣାର ଅନ୍ତ ତୁମର ପଡ଼ିବ ନା, ଏ ଭୂମି ଚାଲିଥିବ। ଏଇ କାରଣ ଯୋଗୁଁ ଏଇ ଉଦ୍ଦେଶ୍ୟ ଏଇଥି ଯୋଗୁଁ ତୁମେ ଯେ ଦଣ୍ଡ ପାଇଯାଉଛ, ଏ କଥା ବିବେକୀ ଲୋକ ବୁଝିବା ଉଚିତ। ହାଉ ୟୁ ଆର୍ ପନିଷ୍ଟ, ତୁମେ କିପରି ଦଣ୍ଡିତ ହେଇଯାଉଛ, କିନ୍ତୁ ତୁମେ ଯଦି ତାହା ନ କରିବ, ଏକମାତ୍ର କୃଷ୍ଣ ଚିନ୍ତା, କୃଷ୍ଣ କହିଲେ ମନ ନା ହ ମୋର ହିଁ ଚିନ୍ତା ହିଁ କର, ମନ ଭିତରେ ମୋତେ ହିଁ ରହ, ଅନ୍ୟ ଚିନ୍ତାକୁ ବାହାର କରିଦିଅ, କୃଷ୍ଣଙ୍କର ସେବା ହିଁ କାମନା ହିଁ ରଖିବ, କୃଷ୍ଣଙ୍କୁ ହିଁ ଚିନ୍ତା କରିବ, ଯାହା କିଛି ମିଳିଲା କୃଷ୍ଣ ଏକମାତ୍ର ସମ୍ବନ୍ଧ, ମୁଖ୍ୟ ସମ୍ବନ୍ଧ, ଆଉ କୃଷ୍ଣାର୍ଥେ ବିନିଯୋଗ ହବ ସବୁ, ତାହେଲେ କୃଷ୍ଣ ଚିନ୍ତା କରିବ ମୃତ୍ୟୁ ସମୟରେ, ଆନନ୍ଦରେ ମୃତ୍ୟୁବରଣ କରିବ, ମାଙ୍ଗି ହେବ ସୁମୁକ୍ତା କଳେ ବରଂ ଜପ୍ରୟାତି ସମଭାବ ଯାତୃତ୍ୱ ସଂଶୟ, ତାହେଲେ ଆଉ ଇଠି ଆଉ ଏ ଦୁଃଖାଳରେ ତୁମେ ଜନ୍ମ ହବ ନା, ମୋର ଧାମକୁ ଯିବ, ସଚିଦାନନ୍ଦମୟ ଧାମ କୃଷ୍ଣଙ୍କର, ସେଠିକି ଯାଇକିରି ନିତ୍ୟ ଚିରନ୍ତନ ଭାବରେ ଦିବ୍ୟ ସୁଖ ଆନନ୍ଦ କରିବ, ତା ନହେଲେ ଏ ଦୁଃଖାଳରେ ବାରମ୍ବାର ଜନ୍ମ ଲାଭ କରି ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଭୋଗିବ, ତାପରେ ଦୂତ ହୋଇଯିବ, ଏହି ଭୌତିକ କାମନା ପୋଷଣ କରିଥିବା ଏ ଦଣ୍ଡ ବରାବର ମିଳି ଚାଲିବ ତୁମକୁ। ସେଥିପାଇଁ ମହାଜନ ସୂତ୍ରେ ନାଦମୁନି କଥା କହିକି ଉପଦେଶ ଦେଉଛନ୍ତି। ଅଲ୍ ରାଇଟ୍, ଆଇ ୱିଲ୍ ସ୍ପିକ୍ ସମଥିଙ୍ଗ୍ ଇନ୍ ଇଂଲିଶ।